ଦର୍ଶକ ବନ୍ଧୁ, ମୋ ଓଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ବିଷୟବସ୍ତୁ ହେଲା ଶଙ୍ଖର ମହାତ୍ମ୍ୟ। ଯେକୌଣସି ପର୍ବପର୍ବାଣି ହେଉ ବା ଦେବାଦେବୀଙ୍କର ପୂଜାର୍ଚ୍ଚନା, ସବୁଠାରେ ଶଙ୍ଖର ବ୍ୟବହାର କରାଯାଇଥାଏ। ଆମେ ପ୍ରତ୍ୟେକ ନିଜ ନିଜର ଘରମାନଙ୍କରେ ପୂଜାପାଠ ନିମନ୍ତେ ଶଙ୍ଖର ବ୍ୟବହାର କରିଥାଉ। ତେବେ କ'ଣ ଖାଲି ଦେବାଦେବୀଙ୍କ ଆରାଧନା ବା ଠାକୁର ଘରେ ଏହାର ବ୍ୟବହାର କରାଯାଏ ନା ଏହାର ଅନ୍ୟ କିଛି ଉପାଦେୟତା ରହିଛି? ତେବେ ଆସନ୍ତୁ ଜାଣିବା ଘରେ ଶଙ୍ଖର ବ୍ୟବହାର ଏବଂ ପୂଜା ଦ୍ୱାରା କେଉଁ କେଉଁ ଲାଭ ହୋଇଥାଏ। ପୌରାଣିକ ମତ ଅନୁସାରେ ଯେଉଁ ଘରେ ନିୟମିତ ରୂପେ ଶଙ୍ଖର ବ୍ୟବହାର କରାଯାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି। ଧାର୍ମିକ ଗ୍ରନ୍ଥଗୁଡ଼ିକରେ ଶଙ୍ଖକୁ ମା ଲକ୍ଷ୍ମୀଙ୍କର ଭାଇର ଆଖ୍ୟା ପ୍ରଦାନ କରାଯାଇଛି, କାରଣ ମା ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ। ସମୁଦ୍ର ମନ୍ଥନରୁ ଯେଉଁ 14 ରତ୍ନର ଉତ୍ପତ୍ତି ହୋଇଥିଲା, ତନ୍ମଧ୍ୟରୁ ଶଙ୍ଖ ହେଉଛି ଏକ ରତ୍ନ। ଶଙ୍ଖକୁ ଶୁଭ ପ୍ରତୀକର ମାନ୍ୟତା ଦିଆଯାଇଛି, କାରଣ ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ ମା ଲକ୍ଷ୍ମୀ ଏବଂ ସୃଷ୍ଟିର ପାଳନକର୍ତ୍ତା ଶ୍ରୀ ବିଷ୍ଣୁ ଏହାକୁ ନିଜ ହାତରେ ଧାରଣ କରିଛନ୍ତି। ଶଙ୍ଖରୁ ଉତ୍ପନ୍ନ ହେଉଥିବା ଧ୍ୱନି ସମସ୍ତ ବାତାବରଣକୁ ପବିତ୍ର କରିଥାଏ ଏବଂ ସମସ୍ତଙ୍କ ମଧ୍ୟରୁ ନକାରାତ୍ମକ ବିଚାରଗୁଡ଼ିକୁ ନାଶ କରିଥାଏ। ଶଙ୍ଖ ଜଳରେ ଦେବାଦେବୀମାନଙ୍କର ଅଭିଷେକ କରିବା ଦ୍ୱାରା ସେମାନେ ପ୍ରସନ୍ନ ହୁଅନ୍ତି ଏବଂ ସେମାନଙ୍କର ଅଶେଷ କୃପା ଲାଭ ହୋଇଥାଏ। ଶଙ୍ଖର ଜଳକୁ ନିଜ ଘରେ ଛିଞ୍ଚିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତିର ନାଶ ହୁଏ ଏବଂ ବାତାବରଣ ପବିତ୍ର ହୋଇଥାଏ। ଶଙ୍ଖର ପୌରାଣିକ ମତ ଅନୁସାରେ ଶଙ୍ଖର ଅଗ୍ରଭାଗରେ ଗଙ୍ଗା ଏବଂ ସରସ୍ୱତୀ ନଦୀ, ମଧ୍ୟଭାଗରେ ବରୁଣ ଦେବତା ଏବଂ ନିମ୍ନ ଭାଗରେ ବ୍ରହ୍ମା ନିବାସ କରନ୍ତି। ତେଣୁ ତୀର୍ଥ ଭ୍ରମଣରୁ ଯେଉଁ ଲାଭ ମିଳିଥାଏ ତାହା ଶଙ୍ଖର ପୂଜା ଏବଂ ଦର୍ଶନ ସଙ୍ଗେ ସମାନ ହୋଇଥାଏ। ଯଦି ଆପଣଙ୍କ ଘରେ କୌଣସି ବାସ୍ତୁଦୋଷ ଥାଏ, ତେବେ ଶଙ୍ଖରେ କିଛି ପରିମାଣରେ କ୍ଷୀର ନେଇ ଏହି କ୍ଷୀରକୁ ଘରେ ସିଞ୍ଚିବା ଦ୍ୱାରା ସମସ୍ତ ବାସ୍ତୁଜନିତ ଦୋଷ ଖଣ୍ଡିତ ହୋଇଥାଏ। ଶଙ୍ଖର ଜଳକୁ ନିୟମିତ ସେବନ କଲେ ଶରୀରର ଅସ୍ଥି ଏବଂ ଦାନ୍ତ ଶକ୍ତିଶାଳୀ ହୋଇଥାଏ। ବ୍ୟବସାୟରେ ବୃଦ୍ଧି ଏବଂ ଆର୍ଥିକ ଉନ୍ନତି ନିମନ୍ତେ ନିଜ କର୍ମସ୍ଥଳରେ ଏକ ଶଙ୍ଖର ସ୍ଥାପନା କରନ୍ତୁ ଏବଂ ନିୟମିତ ରୂପେ ଏହାକୁ ପୂଜା କରନ୍ତୁ। ଏହାଦ୍ୱାରା ନିଶ୍ଚିତ ଶୁଭଫଳ ପ୍ରାପ୍ତି ହେବ। ତେଣୁ ଆପଣମାନେ ବି ଯଦି ଆପଣଙ୍କ ଘରେ ଏବଂ କର୍ମକ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି, ତେବେ ନିଶ୍ଚିତ ରୂପେ ଶଙ୍ଖର ବ୍ୟବହାର କରନ୍ତୁ। ଆଜିର ଅଧ୍ୟାୟକୁ ଏଇଠି ସମାପ୍ତ କରୁଛୁ। ଧନ୍ୟବାଦ।